ସେଠାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିଛି। ରାତ୍ରି ତାପମାତ୍ରା ଅନେକ ସ୍ଥାନରେ ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇଛି। ଆମେ ଯଦି ଦେଖିବା ଉପକୂଳ ଓଡ଼ିଶାର ପ୍ରାୟ ସ୍ଥାନରେ ଆମର ରାତ୍ରି ତାପମାତ୍ରା ସ୍ୱାଭାବିକ ତୁଳନାରେ 2-5 ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ସର୍ବାଧିକ ରାତ୍ରି ତାପମାତ୍ରା ଦେଖିବା ଆମର ଯେଉଁଟାକି ପୁରୀରେ 24 ଡିଗ୍ରୀ ରେକର୍ଡ କରାଯାଇଛି, ସେହିପରି ପାରାଦ୍ୱୀପରେ 23.6 ଡିଗ୍ରୀ। ତା ସହିତ ଆମେ ଯଦି ଦେଖିବା ଆମର ଭୁବନେଶ୍ୱର ମଧ୍ୟ 1.2, ତା ସହିତ ବାଲେଶ୍ୱର 1.9, କେନ୍ଦ୍ରାପଡ଼ା 22.6, ଏସବୁ ଅଞ୍ଚଳରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଆମର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା 3-7 ଡିଗ୍ରୀ ଯାଏଁ ଅଧିକ ରେକର୍ଡ ହୋଇଛି। ତା ସହିତ ଦିନ ତାପମାତ୍ରା ମଧ୍ୟ କେତେକ ସ୍ଥାନରେ 34 ଡିଗ୍ରୀ ପାଖାପାଖି ଦରକାର ଛୁଇଁଛି। ଗତକାଲି ଆମେ ଯଦି ଦେଖିବା ଆମର ଯେଉଁ ଟିଟିଲାଗଡ଼ରେ 34.5 ଡିଗ୍ରୀ ରେକର୍ଡ କରାଯାଇଛି, ସେହିପରି ଭବାନୀପାଟଣାରେ ମଧ୍ୟ 34.2 ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଆମର ମାଲକାନଗିରି ଏବଂ ପାରଳାଖେମୁଣ୍ଡରେ ମଧ୍ୟ 34 ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ଗତକାଲି ଦିନ ତାପମାତ୍ରା 32.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତା ସହିତ କେତେକ ଅଞ୍ଚଳରେ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇଛି। ଆମର ଯେଉଁ ରହୁଛି ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, ତେଣୁ ଆଗାମୀ 4 ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ ଏବଂ ଡେ 5 ରୁ ଡେ 7 ଯାଏଁ କିଛି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରହୁଛି। ଅର୍ଥାତ୍ 10, 11 ଏବଂ 12 ତାରିଖରେ କିଛି ଜିଲ୍ଲାରେ ହାଲୁକା ବର୍ଷା ରହିବ ଏବଂ ରାତ୍ରି ତାପମାତ୍ରା ଆଗାମୀ 3 ଦିନ ଯାଏଁ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ 2 ଦିନରେ ଏଥିରେ 2-3 ଡିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି। 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶା ସହିତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ 1-2 ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ଆମର ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଆଉ ଭୁବନେଶ୍ୱରରେ ଆଜି ଆମର ତାପମାତ୍ରା ଦିନ ତାପମାତ୍ରା 33-34 ଡିଗ୍ରୀ ମଧ୍ୟରେ ସୀମିତ ରହିବାର ପାଇଁ ପୂର୍ବାନୁମାନ ଜାରି କରିଛି। ଦିନ ତମାମ ମୁଖ୍ୟତଃ ଭାବରେ ଆକାଶ ନିର୍ମଳ ସହ ଖରା ରହିବାର ସମ୍ଭାବନା ରହିଛି।